ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
से अच्छी मो जीशु साथी रे हजी जाई मेसो मान किए से अच्छी मो जीशु साथी रे हजी जाई मेसो मान आस आस जीवा କୃଷକୁ ବହି ସରଗେ ଆସ ଆସ ଯିବା କୃଷକୁ ବହି ସରଗେ ଶାନ୍ତି ବସାଇ ଆନନ୍ଦେ ଗାଇ ଜଗତେ ଆମେ କୃଷକୁ ଚିହ୍ନାଇ କିଏ ସେ ଅଛି ରେ ମୋ ଯୀଶୁ ସାଥିରେ ହଜି ଯାଇଥିବା ମେଷମାନଙ୍କରେ କଷ୍ଟ ସହିଛନ୍ତି ଜଗତରେ କେତେ ସେ କଷ୍ଟ ବହିଛନ୍ତି ସେ କୃଷରେ କେତେ ସେ କଷ୍ଟ ସହିଛନ୍ତି ଜଗତରେ କେତେ ସେ କଷ୍ଟ ବହିଛନ୍ତି ସେ କୃଷରେ ଦୟାରେ ହସ୍ତ ପ୍ରେମରେ ତାଙ୍କରି ମୁଖ।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଶେଷ ଦିନଗୁଡ଼ିକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଶେଷ ଦିନଗୁଡ଼ିକ। ବନ୍ଧୁ, ଯେପରି ଗତକାଲି ଆମେ ଆଲୋଚନା କରିଥିଲୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ଆଉ ସେହି ସମୟ ସେହି ପରିସ୍ଥିତି ସେହି ଘଟଣାଗୁଡ଼ାକ ଆମେ ଗତକାଲିରେ ଆଲୋଚନା କରିଥିଲେ। ଚାଲନ୍ତୁ ଶେଷ ଦିନ ଗୁଡ଼ିକରେ ଏହି ଘଟଣା କିପରି ହେବ, କିପରି ଆମେ ଅନୁଭବ କରିବା, ଆଉ କିପରି ଲୋକ ଅନୁଭବ କରୁଛନ୍ତି, ଆଉ ଏହାର ମାନେ କ'ଣ। ବନ୍ଧୁ, ଯେପରି ଆମେ ବର୍ତ୍ତମାନ ଯାହା ଆମେ ଦେଖୁଅଛୁ, ୟୁକ୍ରେନ୍ ଆଉ ରୁଷିଆ ବା ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛେ, ଏହା ଏକ ଯୁଦ୍ଧ। ଏହିପରି ଯୁଦ୍ଧ ଅନେକ ଘଟିଥିଲା, ଆଉ ଏହିପରି ଯୁଦ୍ଧ ଘଟିବ ବି। ମାତ୍ର ପବିତ୍ର ଶାସ୍ତ୍ର ବାଇବଲ କୁହେ ଏହା ସବୁ ଶେଷ ନୁହେଁ, ଶେଷ ଦିନରେ ଆଉ କିଛି ଘଟିବ। ବନ୍ଧୁ, ଆପଣ ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ ବିଷୟରେ ଶୁଣିବେ, କିନ୍ତୁ ସତର୍କ ରୁହନ୍ତୁ ଯେ ଆପଣ ଭୟଭୀତ ନୁହନ୍ତି। ଏହିପରି ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଛି ମାଥେୟ 24। ଏପରି ଘଟଣା ନିଶ୍ଚୟ ଘଟିବ, କିନ୍ତୁ ଶେଷଟି ଆସିବ, ଜାତି ଜାତି ବିରୁଦ୍ଧରେ ଏବଂ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉତ୍ପନ୍ନ ହେବ ବୋଲି ଆମେ ମାଥେୟ 24:6-7 ଆମେ ପାଉଅଛୁ। ବନ୍ଧୁ, ଯୁଦ୍ଧ ପାଇଁ ଗ୍ରୀକ୍ ଶବ୍ଦର ଅର୍ଥ ହେଉଛି ଉଭୟ ଏକକ ଘଟଣା ଏବଂ ଅନେକ ଘଟଣା, ଏହା ହେଉଛି ଗ୍ରୀକ୍ର ଶବ୍ଦ। ବର୍ତ୍ତମାନ ଏହାକୁ ବିଚାର କର, ଗତ 2000 ବର୍ଷ ମଧ୍ୟରେ ଅନେକ ଯୁଦ୍ଧ ହୋଇଛି। ବନ୍ଧୁ, ଜାତି ଏବଂ ଅନ୍ୟାନ୍ୟ ଗୋଷ୍ଠୀ କ୍ରମାଗତ ଭାବରେ ଜମି ସମ୍ବଳ ଏବଂ ବିଶ୍ୱ ଉପରେ ଲଢ଼ୁଛନ୍ତି। ଗୋଟିଏ ଦେଶ ମଧ୍ୟରେ ଅଭ୍ୟନ୍ତରୀ ଯୁଦ୍ଧ ହୋଇଥିଲା, ସେଠାରେ ଧାର୍ମିକ ଯୁଦ୍ଧ ଯେପରି କ୍ରୁସେଡ୍ ଏବଂ ପ୍ରୋଟେଷ୍ଟାଣ୍ଟ କ୍ୟାଥୋଲିକ ଯୁଦ୍ଧ ଏବଂ ଜାତିମାନଙ୍କ ମଧ୍ୟରେ ଅଳ୍ପ କିଛି ଯୁଦ୍ଧ। ସପ୍ତମ ପଦରେ ଆରମ୍ଭରେ ଯୀଶୁ କହିଛନ୍ତି ଯେ ଜାତି ଜାତି ବିରୁଦ୍ଧରେ ଏବଂ ରାଜ୍ୟ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉତ୍ପନ୍ନ ହେବ ବୋଲି ଆମେ ପାଉଅଛୁ। ଯଦିଓ କେତେକ ରାଷ୍ଟ୍ର ସର୍ବଦା ପରସ୍ପର ବିରୁଦ୍ଧରେ ଲଢ଼ୁଛନ୍ତି, ସମାନ ଦେଶ ଅଧିକାର କରୁଥିବା ଦେଶଗୁଡ଼ିକ ଯେପରି ଆମ ବର୍ତ୍ତମାନ ଭାରତରେ ବି ଚାଲିଅଛି, ଏଠାରେ ଯୀଶୁଙ୍କ ସନ୍ଦର୍ଭ ଏହାକୁ ଅନ୍ୟ ସ୍ତରକୁ ନେଇ ଆସୁଥିଲେ। ଆପଣ ଦେଖିଥିବେ ବନ୍ଧୁ, ଯୁଦ୍ଧ ଜାହାଜ ଏବଂ ବିମାନର ଉଡ଼ା ଉଭାବନ ହିଁ ପ୍ରକୃତରେ ସମସ୍ତ ଦେଶକୁ ପରସ୍ପର ସହ ଯୁଦ୍ଧ କରିବା ସମ୍ଭବ କରିପାରିଛି। ଯଦି କୌଣସି ଦେଶ ସେମାନଙ୍କ ଶତ୍ରୁ ପାଖରେ ପହଞ୍ଚିବାର ମାଧ୍ୟମ ନଥାଏ, ତେବେ ଆକ୍ରମଣ ହେବାର ଚିନ୍ତା କରିବାକୁ ପଡ଼ିବ ନାହିଁ। ଯଦି ଆମର କେବଳ ଜାହାଜ ଏବଂ ବିମାନ ନାହିଁ ଯାହା ଆମକୁ କୌଣସି ରାଷ୍ଟ୍ର ସହିତ ଯୁଦ୍ଧକୁ ନେଇପାରିବ, ଆମେ ପରମାଣୁ ବୋମା ବିକଶିତ କରିଛୁ ଯାହା ମୂଳ ଦେଶରୁ ଉତ୍ତପେକ୍ଷପଣ ହୋଇପାରିବ, ଯାହା ଆମର ହୃଦୟ ଭୂଗୋଳ ତାକୁ ସମ୍ପୂର୍ଣ୍ଣ ରୂପେ ପୋଛି ଦେଇପାରେ। ବନ୍ଧୁ, ଯେତେବେଳେ ଯୀଶୁ ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ ବିଷୟରେ ବକ୍ତବ୍ୟ ଦେଇଥିଲେ, ସେତେବେଳେ ଏହି ଦକ୍ଷତା ଶିଷ୍ୟମାନଙ୍କ ଜଙ୍ଗଳି ସ୍ୱପ୍ନର ମଧ୍ୟ ନଥିଲା, କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହା ଆସୁଛି, ଆସିବ। ରେକର୍ଡ଼ ହୋଇଥିବା ଯୁଦ୍ଧଗୁଡ଼ିକର ସମସ୍ତ ତଥ୍ୟକୁ ବିଚାର କରନ୍ତୁ। ବନ୍ଧୁ, ସମସ୍ତ ଯୁଦ୍ଧ ଏହି ଦକ୍ଷତା ଶିଷ୍ୟମାନଙ୍କ ଜଙ୍ଗଲୀ ସ୍ୱପ୍ନରେ ମଧ୍ୟ ନଥିଲା, କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହା ଆସୁଛି। ରେକର୍ଡ ହୋଇଥିବା ଯୁଦ୍ଧଗୁଡ଼ିକର ସମସ୍ତ ତଥ୍ୟକୁ ବିଚାର କରନ୍ତୁ ବନ୍ଧୁ। ସମସ୍ତ ଯୁଦ୍ଧ ଏହି ଦକ୍ଷତା ଶିଷ୍ୟମାନଙ୍କୁ ନ ସ୍ୱପ୍ନ ଥିଲା, କିନ୍ତୁ ଯୀଶୁ ଜାଣିଥିଲେ ଏହା ବହୁ ଶୀଘ୍ର ଆସୁଅଛି। ବନ୍ଧୁ, ଯୀଶୁଙ୍କ ପୁନରୁତ୍ଥାନ ପ୍ରଥମ ହଜାର ବର୍ଷ ଖ୍ରୀଷ୍ଟପୂର୍ବ 1-999 ଇତିହାସରେ 32 ଯୁଦ୍ଧ ରେକର୍ଡ ଆମେ ପାଉଅଛୁ। ବନ୍ଧୁ, ପରବର୍ତ୍ତୀ 450-1450 ଶତାବ୍ଦୀ ସେଠାରେ 70 ଯୁଦ୍ଧ ଆମେ ଦେଖୁଅଛୁ। ଏହିପରି ରେକର୍ଡ ଆମେ ପାଉଅଛୁ। ତୁମେ ଲକ୍ଷ୍ୟ କରିଛ କି ବର୍ଷ ସଂଖ୍ୟା ହ୍ରାସ ହେବା ସହିତ ଯୁଦ୍ଧ ସଂଖ୍ୟା ବୃଦ୍ଧି ପାଇଲା? ପରବର୍ତ୍ତୀ 350 ବର୍ଷ ମଧ୍ୟରେ, ଯାହାକି 1451-1479 ଅନାସ୍ପତ ଖ୍ରୀଷ୍ଟାବ୍ଦ, ସେଠାରେ 215 ଯୁଦ୍ଧ ହୋଇଥିଲା। ବନ୍ଧୁ, ଏହି ସମୟରେ କିଛି ସମୟ ମଧ୍ୟରୁ ଯୁଦ୍ଧ ଜାହାଜ ସହଜରେ ଉପଲବ୍ଧ ଥିଲା। ପୁନର୍ବାର ବର୍ଷ ହ୍ରାସ ପାଇଲା, କିନ୍ତୁ ଯୁଦ୍ଧ ବଢ଼ିଗଲା। ପରବର୍ତ୍ତୀ 100 ବର୍ଷ, ଯାହାକି 1800-1899 ଖ୍ରୀଷ୍ଟାବ୍ଦ, ସେଠାରେ ଆମେ ଦେଖୁଛୁ 193 ଯୁଦ୍ଧ ହୋଇଥିଲା। ଏହିପରି ରେକର୍ଡ଼ ପାଉଛୁ। ପରବର୍ତ୍ତୀ 45 ବର୍ଷ ମଧ୍ୟରେ, ଯାହାକି 1900-1944 ଖ୍ରୀଷ୍ଟାବ୍ଦ, ସେଠି ଆମେ ପାଉଛୁ ଏହି ସମୟରେ 66 ଯୁଦ୍ଧ ହୋଇଥିଲା। ବନ୍ଧୁ, ସେହି 45 ବର୍ଷ ମଧ୍ୟରେ ମଧ୍ୟ 1945-1979 ଖ୍ରୀଷ୍ଟାବ୍ଦରେ 100 ଯୁଦ୍ଧ ହୋଇଥିଲା। ବନ୍ଧୁ, ପରବର୍ତ୍ତୀ ଯଦି 12 ବର୍ଷ ଦେଖିବା, 1990-2002 ଖ୍ରୀଷ୍ଟାବ୍ଦ 40 ଯୁଦ୍ଧ ହୋଇଥିଲା। ବନ୍ଧୁ, ଆଉ ଶେଷରେ ଗତ 4 ବର୍ଷ 2003 ବର୍ତ୍ତମାନ ପର୍ଯ୍ୟନ୍ତ 14 ଯୁଦ୍ଧ ହୋଇଥିଲା। ବନ୍ଧୁ, ଆଉ ବର୍ତ୍ତମାନ ଆମେ ଦେଖୁଛୁ ରୁଷିଆ ଆଉ ୟୁକ୍ରେନ୍ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସେଠାରେ 6 ଯୁଦ୍ଧ ଚାଲିଛି। ବନ୍ଧୁ, ଯେହେତୁ ତୁମେ ଯୁଦ୍ଧ ଏବଂ ଯୁଦ୍ଧର ଖୋଜବ ବିଷୟରେ ଯୀଶୁ କ'ଣ କହିଛନ୍ତି ତାହା ତୁମେ ବିଚାର କର। ବନ୍ଧୁ, କିଛି ସମୟରେ ଏହି ଶେଷ ଦିନ ବିଷୟରେ ମୋତେ ଯୁଦ୍ଧ ବିଷୟରେ ଯାହା ମୁଁ ବର୍ତ୍ତମାନ ତୁମ ସହିତ ବାଣ୍ଟିଛି ତାହା ଜାରି ରଖିବାକୁ ଦିଅ। ବନ୍ଧୁ, ମନେ ରଖ ଯେ ଯୀଶୁ ପୁନରୁତ୍ଥାନ ହେବାର ପ୍ରଥମ 1000 ବର୍ଷ ମଧ୍ୟରେ 32 ଯୁଦ୍ଧ ଘଟିଥିଲା। ଗତ 1007 ବର୍ଷ ମଧ୍ୟରେ 724 ଯୁଦ୍ଧ ହୋଇଥିଲା। ବନ୍ଧୁ, ଆଉ 692 ଯୁଦ୍ଧ ବୃଦ୍ଧି ହୋଇଛି। ମୋତେ ଏହାକୁ ଟିକିଏ ଅଧିକ ପରିଷ୍କାର କରିବାକୁ ଦିଅନ୍ତୁ। ବନ୍ଧୁ, ଯଦି ତୁମେ ମୋ ଭଳି 1960 ଜନ୍ମ ହୋଇଅଛ, ଆମ ଜୀବନ କାଳରେ 140 ଯୁଦ୍ଧ ହୋଇଛି। କୃଷ୍ଣଙ୍କ ପୁନରୁତ୍ଥାନ ପ୍ରଥମ 1000 ବର୍ଷ ମଧ୍ୟରେ ଘଟିଥିବା ଯୁଦ୍ଧର ପ୍ରାୟ 5 ଗୁଣ। ଯୁଦ୍ଧର ଖୁଜବ ଶବ୍ଦଗୁଡ଼ିକ ବିଚାର କରନ୍ତୁ। ବନ୍ଧୁ, ସେହି ଶବ୍ଦର ଅର୍ଥ ହେଉଛି ଯେ ଯୁଦ୍ଧର ସମ୍ଭାବନା, ଅର୍ଥାତ୍ ଚୀନ ଏବଂ ଇରାନ ଆଣବିକ ଅସ୍ତ୍ରଶସ୍ତ୍ର ବିକାଶ ଏବଂ ପରୀକ୍ଷଣ ବିଷୟରେ ଆମେ ଅଧିକରୁ ଅଧିକ ଶୁଣିବା। ଆମେରିକା ବା ବ୍ୟତୀତ ରାଷିଆ, ରୁଷିଆ, ବ୍ରିଟେନ, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲର ସମସ୍ତଙ୍କର ପରମାଣୁ ଅସ୍ତ୍ର ଅଛି। ବିଶ୍ୱ ଏପରି ପରିସ୍ଥିତିରେ ଅଛି ଯେ ସଠିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଣବିକ ଯୁଦ୍ଧ ହୋଇପାରେ। ବନ୍ଧୁ, ବର୍ତ୍ତମାନ କଳ୍ପନା କର ଯେ ପ୍ରକାଶିତ ପୁସ୍ତକର ଲେଖକ ଜହନ ପରମାଣୁ ଯୁଦ୍ଧର ସାକ୍ଷୀ ହୋଇଥିଲେ, ଯେତେବେଳେ ସେ ଜାଣିନଥିଲେ ପରମାଣୁ ବୋମ୍ କ'ଣ। ସେ ଲେଖିଥିବା ବେଳେ ସେ ଏହା ବର୍ଣ୍ଣନା କରିଥାଇପାରନ୍ତି ଏବଂ ସେଠାରେ କୁଆ ଫତର ଏବଂ ନିଆଁ ମିଶି ରକ୍ତରେ ମିଶିଗଲା ଏବଂ ଏହାର ପୃଥିବୀକୁ ନିପେକ୍ଷ କରାଗଲା ବୋଲି ଆମେ ପାଉଅଛୁ। ବନ୍ଧୁ, ପୃଥିବୀ 1/3 ଜଳିଲା ଏବଂ 1/3 ଗଛ ଜଳିଲା ଏବଂ ସବୁଜ ଘାସ ଜଳିଗଲା। ପରମାଣୁ ବୋମା କ'ଣ ସେହି ଜାଣିନଥିବା ବେଳେ ବି ସେ ଏହାକୁ କିପରି ବର୍ଣ୍ଣନା କରିଲେ? ବନ୍ଧୁ ଦେଖନ୍ତୁ, ସେ ଲେଖିବା ବେଳେ ସେ ଏହା ବର୍ଣ୍ଣନା କରିଥାଇପାରନ୍ତି ଏବଂ ସେଠାରେ କୁଆ ପଥର ଏବଂ ନିଆଁ ମିଶି ରକ୍ତରେ ମିଶିଗଲା ଏବଂ ଏହାର ପୃଥିବୀକୁ ନିକ୍ଷେପ କରାଗଲା ବୋଲି ଆମେ ପାଉଅଛୁ। ପ୍ରକାଶିତ 8:7 ଆମେ ଯଦି ଦେଖିବା, ପୃଥିବୀର 1/3 ଜଳିଗଲା, 1/3 ଗଛ ଜଳିଗଲା ଏବଂ ସବୁ ସବୁଜ ଘାସ ଜଳିଗଲା। ଏହିପରି ପ୍ରକାଶିତ 8:7 ଆମେ ପାଉଅଛୁ। ପରମାଣୁ ଯୁଦ୍ଧ ଆରମ୍ଭ କରିବା ପାଇଁ କେବଳ ଗୋଟିଏ ରାଷ୍ଟ୍ର ଆବଶ୍ୟକ। ବାସ୍ତବରେ ଯଦି ଆପଣ ଜାଗତ ପତ୍ର ପଢ଼ିନାହାନ୍ତି, ଉତ୍ତର କୋରିଆ ବର୍ତ୍ତମାନ ଇରାନକୁ ଆଣବିକ ଅସ୍ତ୍ର ବିକଶିତ କରିବାକୁ ସାହାଯ୍ୟ କରୁଛି। ମନେ ରଖନ୍ତୁ ବନ୍ଧୁ, ଯୀଶୁ କହିଥିଲେ ଯେ ଯେତେବେଳେ ଆମେ ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ ଶୁଣିବା ସେତେବେଳେ ଆମେ ଉଭୟ ହେବା ଉଚିତ ନୁହେଁ ବା ଭୟଭୀତ ହେବା ଉଚିତ ନୁହେଁ, କାରଣ ଏହିସବୁ ଘଟଣା ନିଶ୍ଚିତ ଘଟିବ କିନ୍ତୁ ଏହା ଏପର୍ଯ୍ୟନ୍ତ ଶେଷ ହେବ ନାହିଁ। ବନ୍ଧୁ, ଆଉ ଗୋଟିଏ କଥା ଅଛି ଯାହା ମୁଁ ଚାହୁଁଛି ଯେ ତୁମେ ଏହା ବିଷୟରେ ଚିନ୍ତା କର ଏବଂ ତାହା ହେଉଛି ତୁମର ବ୍ୟକ୍ତିଗତ ଯୁଦ୍ଧ। ଆମର ପ୍ରତ୍ୟେକ ନିଜ ନିଜର ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଯୁଦ୍ଧରେ ଅଛନ୍ତି। ଯେପରି ପାଉଲ FC 12 କହନ୍ତି, ଏହିପରି ଯେତେବେଳେ ସେ କହିଥିଲେ ଆମର ସଂଗ୍ରାମ ମାଂସ ରକ୍ତ ବିରୁଦ୍ଧରେ ନୁହେଁ ବରଂ ଶାସକମାନଙ୍କ ବିରୁଦ୍ଧରେ, କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ, ଅନ୍ଧକାର ଜଗତର ଶକ୍ତି ଏବଂ ସ୍ୱର୍ଗୀୟ ଦେଶରେ ମନ୍ଦତାର ଆଧ୍ୟାତ୍ମିକ ଶକ୍ତି ବିରୁଦ୍ଧରେ। ଏହା କହିବା ପରେ ସେ ଆମକୁ ଈଶ୍ୱରଙ୍କ ସମସ୍ତ ହସ୍ତଶସ୍ତ୍ର ପିନ୍ଧିବାକୁ କହୁଛନ୍ତି। ବନ୍ଧୁ, ଆମେ ଯୁଦ୍ଧରେ ଥିବାର ଆମେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେବା ଜରୁରୀ। ବନ୍ଧୁ, ବିନା ପ୍ରସ୍ତୁତିରେ ଆମେ ଯୁଦ୍ଧ କରିପାରିବା ନାହିଁ। ତାଙ୍କ ସମୟ କମ୍ ହେବା ସହିତ ତୁମେ ଭଲ ଭାବରେ ବିଶ୍ୱାସ କର ଯେ ଶୟତାନ ତାଙ୍କର କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଯାଉଛି। ଆମେ ସଚେତନ ଓ ସଚେତନ ହେବା ଆବଶ୍ୟକ। ବନ୍ଧୁ, ଯେପରି ଆମେ ଦେଖିଲୁ ଶେଷ ଦିନରେ ହେବ ଦୁର୍ଭିକ୍ଷ ଏବଂ ଭୂକମ୍ପ। Matthew 24:7 ଆମେ ପାଉଛୁ ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ଏବଂ ଭୂକମ୍ପ ହେବ, କିନ୍ତୁ ଏହିସବୁ ଜିନିଷ କେବଳ ଏକ ଜନ୍ମର ଯନ୍ତ୍ରଣା ଅଟେ ବୋଲି ଯୀଶୁଖ୍ରୀଷ୍ଟ କହିଥିଲେ। ବନ୍ଧୁ, ବିଭିନ୍ନ ପାଇଁ ବ୍ୟବହୃତ ଗ୍ରୀକ୍ ଶବ୍ଦର ଅର୍ଥ ହେଉଛି ଯେ କେବଳ ଏହି ଭୂକମ୍ପ ଏବଂ ଦୁର୍ଭିକ୍ଷ ବ୍ୟାପକ ହେବ ନାହିଁ, ବରଂ ଏହା ଅସାଧାରଣ ଅଞ୍ଚଳରେ ମଧ୍ୟ ଘଟିବ। ପୁନର୍ବାର ଆସନ୍ତୁ ଜାଣିବା ଜାଣି ଆଜି ପର୍ଯ୍ୟନ୍ତ କ'ଣ ହୋଇଛି। ମୁଁ ନିଶ୍ଚିତ ଯେ ତୁମେ ଗ୍ଲୋବାଲ୍ ୱାର୍ମିଂ ବିଷୟରେ ଶୁଣିଛନ୍ତି। କିଛି ଲୋକ ବିଶ୍ୱାସ କରନ୍ତି ଯେ ଏଥିରେ କିଛି ନାହିଁ, ଯେତେବେଳେ ଅନ୍ୟମାନେ ଏହା ବିଶ୍ୱାସ କରନ୍ତି। ବନ୍ଧୁ, ଯେ ସେମାନଙ୍କ ଏକ ପ୍ରମାଣ ଅଛି ଯେ ଆମେ ଏକ ପ୍ରମୁଖ ସମସ୍ୟା ପାଇଁ ଯାଉଛୁ। ମୁଁ ଶେଷ ଗୋଷ୍ଠୀରେ ଅଛି, ମୁଁ ଆପଣଙ୍କୁ କାହିଁକି କହିବି। ଯୀଶୁ କହିଥିଲେ ଯେ ଗତ ଦିନରେ ପୂର୍ବ ପରି ଦୁର୍ଭିକ୍ଷ ଓ ଭୂକମ୍ପ ଘଟିବ ଏବଂ ଆମେ ବର୍ତ୍ତମାନ ତାହା ଦେଖୁଅଛୁ। ବନ୍ଧୁ, ଯାହା ଆମେ କହୁଛୁ ଗ୍ଲୋବାଲ୍ ୱାର୍ମିଂ ଦୁର୍ଭିକ୍ଷ ସଂଖ୍ୟା ବୃଦ୍ଧି କରିବା, କାରଣ ଏହା ଜଳ ଉତ୍ସକୁ ଶୁଖାଇବା। ଉଦାହରଣ ସ୍ୱରୂପ ଏହା ଦଲିଲ ମୁକ୍ତ ହୋଇଛି ଯେ 19th century ରାଷ୍ଟ୍ରିୟର ପୃଷ୍ଠର 50% ହ୍ରାସ ପାଇଛି ବୋଲି ଆମେ ଦେଖୁଅଛୁ। ଏହା ଆମକୁ କାହିଁକି ଚିନ୍ତା କରିବା ଉଚିତ? ଏହି ଗ୍ଲେସିୟର ଗୁଡ଼ିକ ଅନେକ ନଦୀ ପାଇଁ ଜଳର ଉତ୍ସ ଯୋଗାଇଥାଏ ଯାହା ସେଗୁଡ଼ିକ ଖାଇଥାଏ। ଯେହେତୁ ଗ୍ଲେସିୟର ଗୁଡ଼ିକ ଅଦୃଶ୍ୟ ହେବାର ଲାଗିଛି, ସେହି ନଦୀଗୁଡ଼ିକ ଅନୁସରଣ କରିବେ। ବିଶ୍ୱାସ କରାଯାଏ ଯେ ପୃଥିବୀରେ କେତେକ ଜନବହୁଳ ଅଞ୍ଚଳ ଗ୍ଲେସିୟର ନଷ୍ଟ ହୋଇଯିବାକୁ ଜଳ ସରିଯିବା ସମାନେ କାହିଁକି ଅଦୃଶ୍ୟ ହେଉଛି। ଉତ୍ତରଟି ସରଳ, ଯେହେତୁ ବାୟୁ ଗରମ ହେବାରେ ଲାଗିଛି, ଗ୍ଲେସିୟର ତଳେ ଯାଉଛି। ଯେତେବେଳେ ଆପଣ ପଞ୍ଚମ ଶତାବ୍ଦୀରୁ ଘଟିଥିବା ପ୍ରମୁଖ ଦୁର୍ଭିକ୍ଷର ସଂଖ୍ୟାକୁ ଦେଖିବେ, ଆପଣ ପୁନର୍ବାର ବୃଦ୍ଧି ଦେଖିବେ କି ପଞ୍ଚମ ଶତାବ୍ଦୀର ପ୍ରମୁଖ ଦୁର୍ଭିକ୍ଷ ପାଇଁ ତତ୍ୟଠାରେ ଅଛି ଗ୍ଲେସିୟର ତରଳି ଯାଇଛି। ଯେତେବେଳେ ଆପଣ ପଞ୍ଚମ ଶତାବ୍ଦୀରୁ ଘଟିଥିବା ପ୍ରମୁଖ ଦୁର୍ଭିକ୍ଷର ସଂଖ୍ୟାରୁ ଦେଖିବେ, ଆପଣ ପୁନର୍ବାର ବୃଦ୍ଧି ଦେଖିବେ। ପଞ୍ଚମ ଶତାବ୍ଦୀର ପ୍ରମୁଖ ଦୁର୍ଭିକ୍ଷ ପାଇଁ ତତ୍ତ୍ୱ ଏଠାରେ ଅଛି। ବନ୍ଧୁ, ଯେତେବେଳେ ଆପଣ ପଞ୍ଚମ ଶତାବ୍ଦୀର ଘଟିଥିବା ପ୍ରମୁଖ ଦୁର୍ଭିକ୍ଷ ସଂଖ୍ୟକ ଦେଖିପାରିବେ। ବନ୍ଧୁ, ପଞ୍ଚମ ଶତାବ୍ଦୀର ଗୋଟିଏ ଥିଲା, ତାହେଲା ଚତୁର୍ଥ ଏବଂ ପଷଡ଼ ଶତାବ୍ଦୀର ପ୍ରତ୍ୟେକ ଦୁଇଟି ଥିଲା। ଏକ ସତର ଏବଂ ଅଠର ଶତାବ୍ଦୀର ପ୍ରତ୍ୟେକ ତିନି ଥିଲେ। ଉନବିଂଶ ଶତାବ୍ଦୀର ବାର ଜଣ ଥିଲେ। ଅବିଂଶ ଶତାବ୍ଦୀର ବା କୋଡ଼ିଏ ଶତାବ୍ଦୀର ଷୋହଳ ଜଣ ଥିଲେ। ଏପର୍ଯ୍ୟନ୍ତ ଏକବିଂଶ ଶତାବ୍ଦୀର ପ୍ରଥମ ସାତ ବର୍ଷରେ ଚାରୋଟି ଅଛି। ବନ୍ଧୁ, ଆପଣଙ୍କୁ ଭୟଭୀତ କରେ ନାହିଁ ଯେ ଆମର ବର୍ତ୍ତମାନର ଶତାବ୍ଦୀର ପ୍ରଥମ ସାତ ବର୍ଷର ପାଞ୍ଚରୁ ଚଉଦତମ ଶତାବ୍ଦୀ ମଧ୍ୟରେ ଦୁଇ ହଜାର ବର୍ଷ ଅପେକ୍ଷା ଆମର ଅଧିକ ଦୁର୍ଭିକ୍ଷା ଘଟିଅଛି। ବନ୍ଧୁ, ବିଂଶ ଶତାବ୍ଦୀର ବିଶ୍ୱ ପ୍ରତି ଦଶ ବର୍ଷରେ ହାରାହାରି ଏକ ପଏଣ୍ଟ ଛଅ ଦୁର୍ଭିକ୍ଷ ଘଟିଅଛି। ଯଦି ଆମେ ଆମର ବର୍ତ୍ତମାନର ପାଠ୍ୟକ୍ରମରେ ରହିଥିବା, ତେବେ ଆମେ ପ୍ରତି ଦଶ ବର୍ଷରେ ହାରାହାରି ପାଞ୍ଚ ପଏଣ୍ଟ ସାତ ଦୁର୍ଭିକ୍ଷ ଦେଖୁଛୁ। ତଥ୍ୟ ପାଇଁ ତଥ୍ୟର ମୂଲ୍ୟଙ୍କ ମିଛ ନୁହେଁ। ବନ୍ଧୁ, ଆସନ୍ତୁ ପ୍ରମୁଖ ଭୂକମ୍ପଗୁଡ଼ିକ ଯାଞ୍ଚ କରିବା, ଯେଉଁମାନେ ରିକ୍ସେଲ୍ ସ୍କେଲ୍ର ଅତିକ୍ରମରେ ପାଞ୍ଚଟି ମାପ କରୁଛନ୍ତି। ପନ୍ଦରଶହ ଛପନ ଠୁ ସତରଶହ ପଞ୍ଚାବନ ମଧ୍ୟରେ ଦୁଇଶହ ବର୍ଷ ସେଠାରେ ଚାରିଟା ଥିଲା। ଅଠରଶହ ଠୁ ଅଠରଶହ ଅନେଶ୍ୱତ ମଧ୍ୟରେ ଅଣତିରିଶ ଥିଲା। ଉଣେଇଶହ ଠୁ ଉଣେଇଶହ ଅନେଶ୍ୱତ ମଧ୍ୟରେ ଏକଶହ ସତାଇଶ ଥିଲା। ଆଉ ଦୁଇହଜାର ଠୁ ଆଜି ମଧ୍ୟରେ ପ୍ରାୟ ଛଅ ଷୋହଳଟି ଅଛି। ବନ୍ଧୁ, ଟ୍ରାକ୍ ହୋଇଥିବା ପ୍ରଥମ ଦୁଇ ବର୍ଷ ଅପେକ୍ଷା ଏହି ଶତାବ୍ଦୀର ପ୍ରଥମ ସାତ ବର୍ଷରେ ଅଧିକ ବଡ଼ ଭୂକମ୍ପ ଘଟୁଛି। ଆପଣ ଜାଣନ୍ତି କି ଯଦି ଆମେ ଆମର ବର୍ତ୍ତମାନର ଗତି ବଜାୟ ରଖିବା, ତେବେ ଏହି ଶତାବ୍ଦୀରେ ଦୁଇଶହ ପଚିଶଟି ବଡ଼ ଭୂକମ୍ପ ଅତିକ୍ରମ କରିବ, ଯାହା ଗତ ଶତାବ୍ଦୀର ପ୍ରାୟ ଦୁଇଗୁଣକୁ ହେବ। ଏହି ଧାରା ଉପରେ ଆମେ ଚିନ୍ତିତ ହେବା ଉଚିତ କି? ବନ୍ଧୁ, ଆମେ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ବା ଖ୍ରୀଷ୍ଟଙ୍କ ଆଗମନ ଅତି ନିକଟରେ କରୁଛୁ। ବନ୍ଧୁ, ଏବଂ ଏହା ଘଟିବ ଯାହା ଆମେ ପସନ୍ଦ କରୁ କିମ୍ବା ଏହା ପାଇଁ ପ୍ରସ୍ତୁତ ହେଉ। ଯୀଶୁ ଏହିପରି ପଦରେ କହିଛନ୍ତି ଯେ ଏହି ଚିହ୍ନ ଗୁଡ଼ିକ କେବଳ ଆରମ୍ଭ ହେବ। ବନ୍ଧୁ, ଖ୍ରୀଷ୍ଟଙ୍କ ନାମରେ ମୃତ୍ୟୁ ସମନା କରିବା, ତାପରେ ସେମାନେ ତୁମକୁ ଦୁଃଖରେ ସମର୍ପଣ କରିବେ ଓ ତୁମକୁ ହତ୍ୟା କରିବେ, ଏବଂ ସେହି ସମୟରେ ଅନେକ ଖସିଯିବେ ଏବଂ ପରସ୍ପରକୁ ସମର୍ପଣ କରିବେ ଏବଂ ପରସ୍ପରକୁ ଘୃଣା କରିବେ। ଅନେକ ମିଥ୍ୟା ଭବିଷ୍ୟତ ବକ୍ତା ଉଠିବେ ଏବଂ ଅନେକକୁ ବିଭ୍ରାନ୍ତ କରିବେ ବୋଲି ମାଥ୍ୟୁ ଚବିଶ ନଅ ଟୁ ଏଗାର ଆମେ ପାଉଅଛୁ। ଯୀଶୁ ସିଧାସଖଲ ନିଜ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ। ବନ୍ଧୁ, ଏବଂ ତାଙ୍କ ବାର୍ତ୍ତାର ଏହି ଅଂଶରେ ସେ ସେମାନଙ୍କ ଭାଗ୍ୟ ବିଷୟରେ ସିଧାସଖଲ କହିଥିଲେ ଏବଂ ଆମ ଜୀବନ କାଳରେ କ'ଣ ଘଟିବ ତାହା ବି ସେ କହିଥିଲେ। ଖ୍ରୀଷ୍ଟିଆନମାନେ ଯୀଶୁଙ୍କ ସମୟରୁ ନିର୍ଯାତିତ ହୋଇଥିଲେ ଏବଂ ଯୀଶୁ ସେମାନଙ୍କ ଶିଷ୍ୟମାନଙ୍କୁ ସେମାନଙ୍କ ମୃତ୍ୟୁ ବିଷୟରେ ଯାହା କହିଥିଲେ ତାହା ସତ୍ୟ ହେଲା। ବନ୍ଧୁ, ଏହି ତଥ୍ୟଗୁଡ଼ିକ ବିଚାର କରନ୍ତୁ। ବନ୍ଧୁ, ଯୀଶୁଙ୍କ କୃଶବିଦ୍ଧ ହେବାର ଗୋଟିଏ ବର୍ଷରେ ପରେ ପାଉଲ ସେହି ସମୟରେ ସାଉଲ ନାମକ ଆଇନ ଷ୍ଟିଭେନ୍ ପଥରେ ସେଚି ହତ୍ୟା କରାଯାଇଥିଲା। ବନ୍ଧୁ, ଏହି ସମୟ ମଧ୍ୟରେ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ଠାରୁ ହେତୁ ପ୍ରାୟ ଦୁଇ ହଜାର ଖ୍ରୀଷ୍ଟିଆନମାନଙ୍କୁ ହତ୍ୟା କରାଯାଇଥିଲା। ଜେବଦିନଙ୍କ ପୁତ୍ର ଯାଦବଙ୍କୁ ହେରୋଦ ଆଗ୍ରିପା ହତ୍ୟା କରିଥିଲେ, କାରଣ ହେରୋଦ ଖ୍ରୀଷ୍ଟିଆନ ଯୋଉଦୀମାନଙ୍କୁ ଘୃଣା କରୁଥିଲେ, ଏବଂ ଫିଲିପଙ୍କୁ ଚାପୁଡ଼ା ମାରି କାରାଗାରରେ ଫିଙ୍ଗା ଦିଆଯାଇଥିଲା। ବନ୍ଧୁ, ଏହିପରି ଅନେକ ମୃତ୍ୟୁବରଣ କରିଥିଲେ। ବନ୍ଧୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ସେ ବହୁ ଶୀଘ୍ର ଆସୁଛନ୍ତି। ଆପଣ ଯେପରି ଶୁଣିଥିବେ ଖ୍ରୀଷ୍ଟ ଭବିଷ୍ୟତବାଣୀ ସତ୍ୟ ହେଲା ପରି ଏହା ତାଙ୍କ ପୀଡ଼ିତମାନଙ୍କ ସହିତ ଜଡ଼ିତ ଥିଲା। କିନ୍ତୁ ଆଜି କ'ଣ ବନ୍ଧୁ, ଯଦି ଆମେ ସେହି ଯୀଶୁଖ୍ରୀଷ୍ଟଙ୍କ ଉପରେ ନିର୍ଭର କରି ତାଙ୍କଠାରେ ବିଶ୍ୱାସ କରିବା, ନିଶ୍ଚିତ ଭାବେ ଏହି ଶେଷ ସମୟରେ ଆମେ ଦୃଢ଼ ରୂପେ ରହିପାରିବା। ବନ୍ଧୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଛନ୍ତି, ଆଉ ନିଶ୍ଚିତ ରୂପେ ସେ ଆସିବେ। ଯେପରି ଏହି ଶେଷ ଦିନ ଘଟଣାଗୁଡ଼ାକ ଆମମାନଙ୍କୁ ସଙ୍କେତ ଦିଏ ଯେ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ବନ୍ଧୁ, ସେହି ଯୀଶୁଖ୍ରୀଷ୍ଟଙ୍କ ସହ ଆପଣମାନେ ଭେଟିବା ପାଇଁ, ତାଙ୍କ ସହ ଯିବା ପାଇଁ ଇଚ୍ଛୁକ କି, ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ପ୍ରଭୁ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India র স্পেলিং হেউছি ADVENTISTMEDIACENTREINDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।